ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜନଜାତି ଜୀବିକାଥି ଉନ୍ନତି ଆନ୍ବାର୍ ଲାଗି କୃଷି ସହଯୋଗୀ କାର୍ଯ୍ୟକଲାପକେ ତହଙ୍କାବାର ସହିତ ସମୟଜାନି ହିସାବ ଦାଖଲ କରବାର୍କେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ରାଜଭବନଠାରେ ଗଲାକାଲି ରାଜ୍ୟର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା 2023 ଆର୍ଥିକ ବଛର ଲାଗି ସିଏଜି ରିପୋର୍ଟର ପର୍ଯ୍ୟବେକ୍ଷକ ଆଉ ସୁପାରିଶ ଉପରେ ଆଲୋଚନା କରିକି ରାଜ୍ୟପାଳ ଏଟା କହିଛନ୍। ବୈଠକଟି ପ୍ରମୁଖ ମହାଲେଖାକାର ଅଡିଟ୍ ସୁବୁ ଆର୍ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାରଙ୍କ ସହିତ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଆ ସିନେମାର ଗୌରବ ଫେରାଇ ଆନ୍ବାର ଲାଗି ସରକାରଙ୍କ ତରଫରୁ ସବୁ ସହଯୋଗ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର କଳାଭୂମିଠାରେ ଗଲାକାଲି 10 ନମ୍ବର ଚଳଚ୍ଚିତ୍ର ସଂରକ୍ଷଣ ଆଉ ପୁନରୁଦ୍ଧାର କର୍ମଶାଳାକେ ଉଦ୍ଘାଟନ କରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏଟା କହିଛନ୍। କର୍ମଶାଳାଥି ଦେଶ ବିଦେଶନୁ ବହୁତ ନାଁ କରା ଫିଲ୍ମ ନିର୍ମାତା ଗବେଷକ ସଂରକ୍ଷକ ଯୋଗ ଦେଇଛନ୍। ଏ ଅବସରରେ ସିନେମାର ପୁନରୁଦ୍ଧାର ଲାଗି ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା। କର୍ମଶାଳା ଆଇବା 19 ତାରିଖ ତକ୍ ଚାଲବା। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଚାଲିଥିବା ସୁଭଦ୍ରା ଶକ୍ତି ମେଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। 30 ଜିଲ୍ଲାନୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ 300 ଅଧିକା ଷ୍ଟଲ୍ ଜରିଏ ନିଜେ ବନେଇଥିବା ଭିନ୍ ଭିନ୍ ରକମର ଦର ପ୍ରଦର୍ଶନ ଆଉ ବିକ୍ରି କରିବା ଲାଗି ଏ ମେଳା ଗୋଟିଏ ବର୍କସ୍ ମାଧ୍ୟମ ସାଜିଥିଲା। ଏ ବଛର ସୁଭଦ୍ରା ଶକ୍ତି ମେଳାଥି 12 ଦିନେ 12 କୋଟିନୁ ଅଧିକା ଟଙ୍କାର ବେପାର ହୋଇଥିବାର ଜଣାପଡ଼ିଛି। ଉଦ୍ଯାପନୀ ସମାରୋହଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହିଳାମାନଙ୍କର ଉଦ୍ୟୋଗୀ ପରାକାଷ୍ଠାର ପ୍ରଶଂସା କରିଥିଲେ।
ପ୍ରମାଣିତ କରିଛି ଯେ 177ରୁ ଅଧିକ ମାମାନେ ଯେଉଁମାନେ ପ୍ରଥମ ଥର ପାଇଁ ଏଠିକୁ ଆସିଥିଲେ ଆଜି ଲକ୍ଷପତି ଦିଦି ହେବାର ସୌଭାଗ୍ୟ ପାଇଛନ୍ତି। ତାମାନେ ପୁଣି ଥରେ ଭାରତ ବର୍ଷରେ ଏ ସୁଭଦ୍ରା ଶକ୍ତି ମେଳା ପରେ ଆମେ ପୁଣି 1 ନମ୍ବର ସ୍ଥାନ ଆମର ବଜାଇ ରଖିବା।
ଏ ଅବସରରେ ଭଲ ପ୍ରଦର୍ଶନ କରିଥିବା ମହିଳା ଗୋଷ୍ଠୀମାନଙ୍କୁ 10ଟା ବର୍ଗଥି ପୁରସ୍କୃତ କରାଯାଇଥିଲା। ରାଜ୍ୟ 2029 ମସିହା ତକ 15 ଲକ୍ଷ ହେକ୍ଟର ଜମିନ୍କେ ପାନ୍ ମଡ଼ାବାର ବ୍ୟବସ୍ଥା କରାଯିବା। ଉଠା ଜଳସେଚନ ପ୍ରକଳ୍ପଥି ପାନିକେ ସମୟଜାନି ନାବାର ଲାଗି ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବା। ରାଜ୍ୟ ଜଳନୀତି ପ୍ରସ୍ତୁତିର ଅଗ୍ରଗତି ବାବଦେ ଗଲାକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାତି ହୋଇଥିବା ରାଜ୍ୟ ଜଳସମ୍ପଦ ବୋର୍ଡର ବୈଠକଥି ଏହି ନିଷ୍ପତ୍ତି ନିଆଯାଇଛି। ସେନ୍ତା ଜଳସମ୍ପଦ ବିଭାଗ ଅଧୀନତି ଥିବା ଭିନ୍ ଭିନ୍ ମୁଖିଆ କମିଟିମାନଙ୍କୁ ରାଜ୍ୟ ଜଳସମ୍ପଦ ବୋର୍ଡ ସହିତ ଯୋଡ଼ବାର ଲାଗି ବୈଠକଥି ଧାରିଜ କରାଯାଇଛି। କାର୍ଯ୍ୟକ୍ରମଟି ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଯୋଗ ଦେଇକରି ଏଥି ସମ୍ପୃକ୍ତ ବିଭାଗମାନଙ୍କୁ ଜଳସମ୍ପଦର ବିକାଶ ଆଉ ପାନୀର ସୁପରିଚାଳନା ବାବଦେ ପରାମର୍ଶ ଦେଇଛନ୍। ଓଡ଼ିଶା ବୈଦ୍ୟୁତିକ ଗାଡ଼ି ଇଭି ନୀତିର ପ୍ରସ୍ତାବିତ ସଂଶୋଧନ ଉପରେ ଗୋଟିଏ ଅଂଶୀଦାର ପରାମର୍ଶ ବୈଠକ ବାଣିଜ୍ୟ ଆଉ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଣିଙ୍କ ଅଧ୍ୟକ୍ଷତାତି ଗଲାକାଲି ହୋଇଯାଇଛି। ବୈଠକଟି ରାଜ୍ୟର ଇଭି ଇକୋସିଷ୍ଟମ୍କେ ବର୍କସ୍ କରିବାର ସହିତ ଆଇବା ଦିନେ ଆସବାର୍କେ ଥିବା ଓଡ଼ିଶା ଇଭି ନୀତି 2 ନମ୍ବର କେବ୍ର ଢାଞ୍ଚା ଗଠନ ବାବଦେ ଆଲୋଚନା କରାଯାଇଥିଲା। ବୈଠକଟି ବହୁଟେ ବିଭାଗ ଆଉ କ୍ଷେତ୍ରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଇବା 18 ତାରିଖ ଭୁବନେଶ୍ୱର ଲୋକସେବା ଭବନର ଜିଲ୍ଲାପାଳମାନଙ୍କର ସମ୍ମିଳନୀ ହେବା। ସେନ୍ତା 19 ତାରିଖ ଦିନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନଙ୍କର ମିଳିତ ସମ୍ମିଳନୀ ହେବା। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ସବୁ ରାଜସ୍ୱ ଆୟୁକ୍ତ ଆଉ ଜିଲ୍ଲାପାଳମାନଙ୍କୁ ଚିଠି ଜରିଏ ଜଣାଇ ଦିଆଯାଇଛି। ମକ୍ସିର ମାସର ଅନ୍ଧାର ପଖ ନମୀ ତିଥି ଅବସରରେ ଆଜିଠାରୁ ପୁରୀ ଶ୍ରୀମନ୍ଦିର ମହାପ୍ରଭୁମାନଙ୍କର ଜାମା ଲାଗି ନୀତି ମୂଲ ହେଉଛି। ମହାପ୍ରଭୁମାନଙ୍କୁ ଶୀତ ହେଉଥିବାରୁ ଇ ବେଶ କରାଯାଏସି। ସେନ୍ତା ଆଜି ମହାପ୍ରଭୁମାନଙ୍କର ବନକ ଲାଗି ନୀତି କରାଯିବା। 2 ନମ୍ବର ଭୋଗମଣ୍ଡପ ଶେଷ ହେବାର ଉତ୍ତରୁ ଇ ଗୁପ୍ତ ନୀତି ହେବା। ଏଥିଲାଗି ସଞ୍ଜବେଳର 6 ବଜେରୁ ରାତି 10 ବଜେ ତକ ସାଧାରଣ ଲୋକଙ୍କ ଲାଗି ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଖୁଲିଆ ସେବାଶ୍ରମ ବିଦ୍ୟାଳୟନ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗୀ ଫୁଲ 2025 ହୋଇଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାର ପାଖାପାଖି 800 ଜଣ ଛାତ୍ରଛାତ୍ରୀ ଭିନ୍ ଭିନ୍ ପ୍ରତିଯୋଗିତାଟି ଭାଗ ନେଇଥିଲେ। କାର୍ଯ୍ୟକ୍ରମକେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଉଦ୍ଘାଟନ କରିଥିଲେ। ପାଣିପାଗ ରାଜ୍ୟକେ ଉତ୍ତର ଦିଗୁ ସୁଖା ପବନ ଆସୁଥିବାରୁ ଭିନ୍ ଭିନ୍ ଜାଗାର ରାତିର ତାପମାତ୍ରା 3-4 ଡିଗ୍ରୀ ତକ କମିଛି। ଆଇବା 4 ଦିନ ତକ ପାଗ ଏନ୍ତା ରହିବା। ତାର ଉତ୍ତରୁ 3-4 ଡିଗ୍ରୀ ତକ ତାପମାତ୍ରା ବଢ଼ବାର ସହିତ ଶୀତ ସାମାନ୍ୟ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଗଲାକାଲି ରାଜ୍ୟର 14 ଜାଗାର ରାତିର ତାପମାତ୍ରା 15 ଡିଗ୍ରୀ ତଳେ ରହିଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।